ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। କେବଳ ସେତିକି ନୁହେଁ, ଆପଣଙ୍କର ଅନୁରୋଧ ରକ୍ଷା କରି ମଧ୍ୟ ଏକ ଉପାଦେୟ ପୁସ୍ତକ ଆପଣଙ୍କ ନିକଟକୁ ପଠାଇଛୁ। ତାହା ବୋଧେ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରନ୍ତୁ ଆଉ ତାହାରୁ କି ଶିକ୍ଷା ଗ୍ରହଣ କଲେ ତାହା ତୁରନ୍ତ ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ତୁମର ଜୀବନ୍ତ ବାକ୍ୟ ପାଇଁ, ଏବଂ ବିଶେଷରେ ପ୍ରଭୁ ତୁମେ ଆମମାନଙ୍କୁ ଜଗତ ମଧ୍ୟରେ ବଞ୍ଚାଇ ରଖି ପୁନର୍ବାର ତୁମର ବାକ୍ୟ ଶୁଣିବାର ସୁଯୋଗ ଦେଇଥିବାରୁ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, ତୁମେ ଆମମାନଙ୍କ ସମସ୍ତ ପାପ ଦୋଷ ଅଯୋଗ୍ୟତା ମାର୍ଚ୍ଚନା କରି ଆମମାନଙ୍କୁ ଏକ ପବିତ୍ର ଜୀବନଯାପନ କରିବା ପାଇଁ ଶକ୍ତି ଦିଅ। ପ୍ରଭୁ, ଆମମାନଙ୍କୁ ତୁମେ ସେହି ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ସାହାଯ୍ୟ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ ତୁମେ କଥା କୁହ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ କରିନ୍ଥିଆ 11 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 15 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ପାଉଲଙ୍କ ପ୍ରେରିତ ପଦର ସ୍ପଷ୍ଟୀକରଣ ପାଉଲ ଏହି ପର୍ବରେ ଅତି ନିଜର ଓ ବ୍ୟକ୍ତିଗତ ଭାବ ନେଇ ଲେଖିଅଛନ୍ତି। ପାଉଲ ସେହି କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ସେମାନେ ଜୀବନ୍ତ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି ଓ ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ପ୍ରେମ ପ୍ରକାଶ କରିଅଛନ୍ତି। ଏଠାରେ ମୁଁ ମଧ୍ୟ ଅତି ଦୃଢ଼ତାର ସହିତ କହିପାରେ ଯେ ଏହି ପତ୍ରର ସମ୍ବାଦ ମୋ ଜୀବନ ପ୍ରତି ଅତି ଫଳପ୍ରଦ ହୋଇପାରିଛି ଓ ଏହାଦ୍ୱାରା ମୁଁ ବିଶେଷ ଉପକୃତ ହୋଇପାରିଛି, କାରଣ ଏହା ମୋହର ହୃଦୟକୁ ସ୍ପର୍ଶ କରିଅଛି। ଏହି ସମ୍ବାଦ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଓ ଖ୍ରୀଷ୍ଟୀୟ ମଣ୍ଡଳୀ ପ୍ରତି ପ୍ରଯୁଜ୍ୟ। ତେବେ ଏହି ପତ୍ରର ଶେଷ ଭାଗଟି ପ୍ରେରିତ ପାଉଲଙ୍କ ଆହ୍ୱାନ ବିଷୟ ନେଇ ପ୍ରକାଶ କରେ। ଦଶ ପର୍ବରେ ଆମେ ଦେଖିଥିଲୁ ପ୍ରେରିତ ପାଉଲଙ୍କ ପ୍ରେରିତ ପଦର ପ୍ରମାଣ ସିଦ୍ଧତା, କିନ୍ତୁ ଆଜି ଆମେ ଏହି ଏଗାର ପର୍ବରେ ତାହାଙ୍କ ପ୍ରେରିତ ପଦର ସ୍ପଷ୍ଟୀକରଣ ନେଇ କିଛି ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ ଦ୍ୱିତୀୟ କରନ୍ତି ଏଗାର ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ତୁମେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ, ହଁ ତୁମେମାନେ ତ ମୋ ପ୍ରତି ସହିଷ୍ଣୁ, କାରଣ ଈଶ୍ୱରଙ୍କ ବିଷୟକ ଉଦ୍ୟୋଗରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ୟୋଗୀ, ଯେଣୁ ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ପାଉଲ କରିନ୍ଥକୁ ଆସିଥିଲେ, ଶିଶୁ ସମାଚାର ପ୍ରଚାର କରିଥିଲେ ଓ ମଣ୍ଡଳୀ ଗଠିତ ହୋଇଥିଲା, କାରଣ ସେ ଏହି ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ କରାଇଥିଲେ, ଅର୍ଥାତ୍ ସତୀ କନ୍ୟା ସଦୃଶ ଖ୍ରୀଷ୍ଟଙ୍କଠାରେ ମିଳିତ କରାଇଥିଲେ, କାରଣ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ ସ୍ୱରୂପ ବା ସ୍ୱାମୀ ଓ ବିଶ୍ୱାସୀ ମଣ୍ଡଳୀ ହେଉଛି ତାହାଙ୍କର କନ୍ୟା ସଦୃଶ। ଏହାପରେ ଏଗାର ପର୍ବର ତିନି ପଦରେ ଲେଖା ଅଛି, କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି। ପାଉଲ ଏଠାରେ ମଧ୍ୟ ସେହି ଅଳ୍ପ ସଂଖ୍ୟକ ବା ସଂଖ୍ୟାଲଘୁ ଦଳର ଲୋକମାନଙ୍କୁ କହନ୍ତି ଯେଉଁମାନେ କି ତାହାଙ୍କର ବିରୁଦ୍ଧରେ ସମସ୍ୟା ଉପୁଜାଉଥିଲେ ଓ ତାହାଙ୍କର ପ୍ରଚାର କାର୍ଯ୍ୟର ଅବମାନନା କରିବା ନିମନ୍ତେ ଚେଷ୍ଟା କରୁଥିଲେ, ତେଣୁକରି ସେ ଏଠାରେ ତାହାଙ୍କର ପ୍ରେରିତ ପଦକୁ ସମର୍ଥନ କରନ୍ତି। ସେ ଏହିପରି ଲେଖନ୍ତି ଯାହାକି ଏଗାର ପର୍ବର ଦୁଇ ପଦରେ ଲେଖା ଅଛି, କାରଣ ଈଶ୍ୱରଙ୍କ ବିଷୟକ ଉଦ୍ୟୋଗରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ୟୋଗୀ। କାହିଁକି ପାଉଲ ସେମାନଙ୍କ ନିମନ୍ତେ ନିଜକୁ ନିର୍ବୋଧ ବୋଲି ବିଚାର କରିବା ପାଇଁ ଇଚ୍ଛା କରୁଥିଲେ? ନିଜର ପ୍ରେରିତ ପଦକୁ ସମର୍ଥନ କରିବାକୁ ଯାଇ ସେ ନିଜକୁ ନିର୍ବୋଧ ବୋଲି ବିଚାର କରୁଥିଲେ, କାରଣ ଏହା ତାହାଙ୍କ ସୁସମାଚାର ପ୍ରଚାରର ମୂଳ ଉଦ୍ଦେଶ୍ୟକୁ ସାଧନ କରିପାରିନଥିଲା କି ସୁସମାଚାରକୁ ପ୍ରକାଶ କରିପାରିନଥିଲା, ଯେହେତୁ ସେ ନିଜର ପ୍ରେରିତ ପଦକୁ ସମର୍ଥନ କରୁଥିଲେ ଓ ନିଜକୁ ସୁସମାଚାର ସ୍ଥାନରେ ପ୍ରତିଷ୍ଠିତ କରାଇଥିଲେ, ଓ ଏହା ମଧ୍ୟ ଅତି ଜରୁରୀ ଥିଲା। ଯଦିଓ ସେ ନିଜକୁ ସମର୍ଥନ କରିବା ପରିବର୍ତ୍ତେ ଖ୍ରୀଷ୍ଟଙ୍କୁ ସେମାନଙ୍କ ନିକଟରେ ପ୍ରକାଶ କରିବେ, ମାତ୍ର ବର୍ତ୍ତମାନ ସେ ନିଜର ପ୍ରେରିତ ପଦକୁ ସମର୍ଥନ କରିବା ଅତି ଜରୁରୀ ଥିଲା। ତେଣୁକରି ସେ କହନ୍ତି, ମୁଁ ନିର୍ବୋଧତାର ସହିତ କହୁଅଛି। ଏହି ପର୍ବରେ ସେ ବାରମ୍ବାର ଏହି ନିର୍ବୋଧତାର ବିଷୟକୁ ଉପସ୍ଥାପିତ କରନ୍ତି। ଏଗାର ପର୍ବର ପ୍ରଥମ ପଦରେ ଲେଖା ଅଛି, ତୁମେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ, ହଁ ତୁମେମାନେ ତ ମୋ ପ୍ରତି ସହିଷ୍ଣୁ। ଏହାପରେ ଷୋହଳ ପଦରେ ଲେଖା ଅଛି, ମୁଁ ପୁନର୍ବାର କହୁଅଛି, କେହି ମୋତେ ନିର୍ବୋଧ ମନେ ନ କରୁ, କିନ୍ତୁ ଯଦି ତୁମେମାନେ ସେପରି ମନେ କର, ତେବେ ସୁଦ୍ଧା ମୋତେ ନିର୍ବୋଧ ପରି ଗ୍ରହଣ କର, ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରିପାରେ। ସେ କହନ୍ତି ଯେ ସେହିପରି ନିର୍ବୋଧତାର ସହିତ ତାହାଙ୍କ ପ୍ରେରିତିକ ପଦର ସମର୍ଥନ କରିବା ତାହାଙ୍କର ପକ୍ଷେ ନିତାନ୍ତ ଆବଶ୍ୟକ, ମାତ୍ର ସେ ତଥାପି କହନ୍ତି ଯେ ଏହା ତାହାଙ୍କ ପକ୍ଷେ ନିର୍ବୋଧତାର ବିଷୟ, କାରଣ ଏହା ସୁସମାଚାର ପ୍ରଚାରର ମୁଖ୍ୟ ଅଭିମତକୁ ସଫଳ କରେ ନାହିଁ। ମାତ୍ର ତଥାପି ସେ ଅନୁଭବ କରନ୍ତି ଯେ ସେ ତାହା କରିବା ଉଚିତ, କାରଣ ସେ ସେହି କରିନ୍ଥରେ ଥିବା ସଂଖ୍ୟାଲଘୁ ଦଳର ପ୍ରତିବନ୍ଧକର ସମ୍ମୁଖୀନ ହେଉଥିଲେ, ଯେଉଁମାନେ କି ତାହାଙ୍କର ପ୍ରେରିତ ପଦକୁ ସମର୍ଥନ କରୁନଥିଲେ ଓ ତାହାଙ୍କୁ ଜଣେ ସାଧାରଣ ମନୁଷ୍ୟ ଭାବେ ଚିନ୍ତା କରୁଥିଲେ। ଏହି କାରଣରୁ ସେ ସେମାନଙ୍କୁ ତାହାଙ୍କର ନିର୍ବୋଧତାର ବିଷୟକୁ ସହ୍ୟ କରିବାକୁ କହନ୍ତି, ଯେପରି ସେ ତାହାଙ୍କର ସେହି ପ୍ରେରିତ ପଦର ଆତ୍ମପକ୍ଷ ସମର୍ଥନ କରିପାରନ୍ତି ଓ ତାହାଙ୍କର ପ୍ରେରିତ ପଦକୁ ଅଧିକାରର ସହିତ ସାବ୍ୟସ୍ତ କରିପାରନ୍ତି। ସେଠାରେ ଶୈତାନର ଧୂର୍ତ୍ତତା ପ୍ରତି ସତର୍କତା ଅବଲମ୍ବନ କରିବାକୁ କହନ୍ତି, କାରଣ ଶୈତାନର କାର୍ଯ୍ୟ ହେଉଛି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରୁ ବିଚ୍ଛିନ୍ନ କରିବା, ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ପଥଭ୍ରଷ୍ଟ କରାଇବା। ତାହା ହିଁ ଆମେ ଆଦ୍ୟମଣ୍ଡଳୀ ମଧ୍ୟରେ ଶୈତାନର କାର୍ଯ୍ୟକୁ ଲକ୍ଷ୍ୟ କରୁ। ସେ ପ୍ରଥମେ ମଣ୍ଡଳୀ ପ୍ରତି ତାଡ଼ନା ଘଟାଇ ସେମାନଙ୍କୁ ଛିନ୍ନଭିନ୍ନ କରାଇବାକୁ ଚେଷ୍ଟା କଲା, ମାତ୍ର ମଣ୍ଡଳୀ ଅଧିକରୁ ଅଧିକ ବୃଦ୍ଧି ପାଇବାକୁ ଲାଗିଲା। ତେଣୁ ସେ ତହିଁରେ ବିଫଳ ହେବାରୁ ପୁନର୍ବାର ଆଉ ଏକ କୌଶଳ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲା, ଆଉ ତାହା ହେଉଛି ଯେ ସେ ମଣ୍ଡଳୀକୁ ଏକାଠି କରି ମଣ୍ଡଳୀ ମଧ୍ୟରୁ ହିଁ ପ୍ରତିବନ୍ଧକ ଛିଡ଼ା କରାଇବା ପାଇଁ ଚେଷ୍ଟା କଲା, ଯେପରି ମଣ୍ଡଳୀ ଛିନ୍ନଭିନ୍ନ ହୋଇଯାଏ। ସେ ଆଜି ମଧ୍ୟ ତାହା କରେ। ସେ ଈଶ୍ୱରଙ୍କ ବାକ୍ୟର ବହୁମୂଲ୍ୟତା ଉପରେ ହସ୍ତକ୍ଷେପ କରେ ଓ ସେ ସୁସମାଚାରକୁ ମୂଲ୍ୟହୀନ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରେ, ଏପରିକି ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ସନ୍ଦେହ ଆଣିଦିଏ। ଯଦି ତହିଁରେ ବିଫଳ ହୁଏ, ତାହେଲେ ସେ ଈଶ୍ୱରଙ୍କ ବାକ୍ୟ ପ୍ରଚାରକମାନଙ୍କ ଉପରେ ହସ୍ତକ୍ଷେପ କରି ସେମାନଙ୍କୁ ଅପମାନିତ ତଥା ଲଜ୍ଜିତ କରାଇବା ପାଇଁ ଚେଷ୍ଟା କରେ, ଯେପରି ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ବାଧା ଉପୁଜିବ। ଏହା ହିଁ ହେଉଛି ଶୈତାନର ମୁଖ୍ୟ ଉଦ୍ଦେଶ୍ୟ, ଆଉ ତାହା ସିଏ ସଦାସର୍ବଦା ସାଧନ କରିବା ପାଇଁ ଚେଷ୍ଟା କରେ। ତେଣୁକରି ଆଜି ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ବିଶୃଙ୍ଖଳା ଉପୁଜୁଛି, ଦଳଭେଦ ମତଭେଦ ଉପୁଜୁଛି, କାରଣ ଶୈତାନ ଚାହେଁ ନାହିଁ ଯେ ବିଶ୍ୱାସୀମାନେ ସମବେତ ଭାବରେ ପ୍ରଭୁଙ୍କର ଉପାସନା କରନ୍ତୁ, ପ୍ରଭୁଙ୍କର ଗୌରବ କରନ୍ତୁ, ପ୍ରଭୁଙ୍କର ମହିମା ପ୍ରକାଶ କରନ୍ତୁ। ତେବେ ପାଉଲ ପୁନର୍ବାର ଏହି 11 ତିନି ପଦରେ ସ୍ପଷ୍ଟ କରିଦିଅନ୍ତି ଯେ ସେ ଆଉ ନିଜର ପ୍ରେରିତ ପଦର ଆତ୍ମପକ୍ଷ ସମର୍ଥନ ନ କରି ବରଂ ସୁସମାଚାର ପ୍ରଚାର କରିବେ। ସେ ନିଜକୁ ସମର୍ଥନ କରିବାରେ ସମୟ ନିଅନ୍ତି, ଯେହେତୁ ସେ କରିନ୍ଥୀୟମାନଙ୍କ ନିମନ୍ତେ ବିଶେଷ ଉଦ୍ୟୋଗୀ। ସେ ସେମାନଙ୍କୁ ପ୍ରେମ କରନ୍ତି, ସେ ମଧ୍ୟ ଭୟ କରନ୍ତି କାଳେ ସେମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, କାରଣ ପାଉଲ ଶୈତାନର କାର୍ଯ୍ୟକୁ ଜାଣନ୍ତି। ସେଥିପାଇଁ ସେ ସେମାନଙ୍କୁ ଏହି ବିଷୟ ନେଇ ସତର୍କ କରାଇ ଦେଉଥିଲେ, ଯେପରି ସେମାନେ ତାହାଙ୍କୁ ଭୁଲ ନ ବୁଝନ୍ତୁ ଏବଂ ପ୍ରଭୁଙ୍କର ବାକ୍ୟ ପ୍ରତି ଯେପରି ସେମାନେ ମନୋଯୋଗ କରନ୍ତୁ। ଦ୍ୱିତୀୟ କରିନ୍ଥୀୟ 11:4 ଲେଖା ଅଛି, କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁଷମାଚାର ତୁମେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁଷମାଚାର ପ୍ରାପ୍ତ ହୁଅ, ତାହେଲେ ତୁମେମାନେ ତ ବଡ଼ ସହିଷ୍ଣୁ। ଆଜି ମଧ୍ୟ ଆମେ ସେହିପରି ଅନ୍ୟ ଖ୍ରୀଷ୍ଟ, ଅନ୍ୟ ଆତ୍ମା, ଅନ୍ୟ ସୁଷମାଚାର ପ୍ରଚାରିତ ହେବାର ଲକ୍ଷ୍ୟ କରୁଅଛୁ, ଅର୍ଥାତ୍ ଲୋକେ ଖ୍ରୀଷ୍ଟଙ୍କୁ, ଆତ୍ମାଙ୍କୁ ଓ ସୁଷମାଚାରକୁ ଭିନ୍ନ ଭାବରେ ପ୍ରଚାର କରନ୍ତି। ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରନ୍ତି ସତ୍ୟ, ମାତ୍ର ସେମାନେ ଖ୍ରୀଷ୍ଟଙ୍କର ସେହି କୁମାରୀ ଗର୍ଭରେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଜନ୍ମଗ୍ରହଣ କରିବାର ବିଷୟକୁ, ଖ୍ରୀଷ୍ଟଙ୍କର ଈଶ୍ୱରତ୍ୱକୁ ଓ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ଅସ୍ୱୀକାର କରନ୍ତି। ଏହାଦ୍ୱାରା ସେମାନେ ଏକ ଭିନ୍ନ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି, ଓ ଆଜି ମଧ୍ୟ ଅନେକ ଏହିପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ପାଉଲ ସେହି କରିନ୍ଥୀୟ ମଣ୍ଡଳୀର ସଂଖ୍ୟାଲଘୁ ଦଳର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହନ୍ତି ଯେଉଁମାନେ କି ତାହାଙ୍କୁ ଜଣେ ପ୍ରେରିତ ବୋଲି ଗ୍ରହଣ କରିବାକୁ ଇଚ୍ଛା କରୁନଥିଲେ। ଯଦି ତୁମେମାନେ ଆମମାନଙ୍କ ଶିକ୍ଷାର ବିରୁଦ୍ଧରେ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ସହିତ ସହିଷ୍ଣୁତାର ସହ ଆଚରଣ କରୁଅଛ, ତାହେଲେ ତୁମେମାନେ ତ ବଡ଼ ସହିଷ୍ଣୁ। ଏଗାର ପର୍ବର ପାଞ୍ଚ ପଦରେ ଲେଖା ଅଛି, କାରଣ ସେହି ଶ୍ରେଷ୍ଠତର ପ୍ରେରିତମାନଙ୍କଠାରୁ ମୁଁ ଯେ କୌଣସି ପ୍ରକାରେ କ୍ଷୁଦ୍ର ନୁହେଁ ଏହା ମନେ କରୁଅଛି। ଏଠାରେ ମୁଁ ପାଉଲଙ୍କୁ ଏକ ନମ୍ବର ପ୍ରେରିତ ଭାବରେ ହିସାବ କରେ। ସେ କହନ୍ତି ଯେ ସେ ପ୍ରେରିତମାନଙ୍କ ମଧ୍ୟରେ କୌଣସି ପ୍ରକାର କ୍ଷୁଦ୍ର ନୁହନ୍ତି। ସେ ସେହି କରନ୍ଥୀୟମାନଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ ସେ ଅନ୍ୟ ପ୍ରେରିତମାନଙ୍କ ଭଳି ନିଜେ ମଧ୍ୟ ଜଣେ ପ୍ରେରିତ। ସେମାନଙ୍କ ନିକଟକୁ ଜଣେ ତମ୍ବୁ ନିର୍ମାଣକାରୀ ଭାବେ ଆସିବା ଦ୍ୱାରା ଓ ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କର ମୃଦୁତା ଓ କୋମଳତା ସହିତ ଆଚରଣ କରିବାର ଅର୍ଥ ନୁହେଁ ଯେ ସେ ଜଣେ ପ୍ରେରିତ ନୁହନ୍ତି। ଆପଣ ଦେଖନ୍ତୁ ପାଉଲ କିପରି ନିଜକୁ ଜଣେ ପ୍ରେରିତ ଭାବେ ସାବ୍ୟସ୍ତ କରିବାକୁ ବାଧ୍ୟ ହେଉଛନ୍ତି। ସେ କହିବାକୁ ଚାହାନ୍ତି, ଯଦି ତୁମେମାନେ ମୋହର ପ୍ରଚାରର ବିପରୀତ ଭାବେ ଶିକ୍ଷା ଦେଉଥିବା ଲୋକମାନଙ୍କ ପ୍ରତି ସହିଷ୍ଣୁତାର ସହିତ ଆଚରଣ କରୁଅଛ, ତାହେଲେ ମୁଁ ଜଣେ ଖ୍ରୀଷ୍ଟଙ୍କ ପ୍ରେରିତ ବ୍ୟକ୍ତି ହେଲେ ସୁଦ୍ଧା ତୁମେମାନେ ମୋ ସହିତ କାହିଁକି ସହିଷ୍ଣୁତା ରକ୍ଷା କରିପାରୁନାହଁ। ଏଗାର ପର୍ବର ଛଅ ପଦରେ ଲେଖା ଅଛି, କିନ୍ତୁ ଯଦ୍ୟପି ମୁଁ ବକ୍ତୃତାରେ ଅପଟୁ, ତଥାପି ମୁଁ ଜ୍ଞାନରେ ଅପଟୁ ନୁହେଁ। ପ୍ରକୃତରେ ଆମ୍ଭେମାନେ ସମସ୍ତ ପ୍ରକାରେ ସମସ୍ତ ବିଷୟରେ ତୁମମାନଙ୍କ ପ୍ରତି ଏହା ପ୍ରକାଶ କଲୁ। ପାଉଲ ଜଣେ ଜ୍ଞାନୀ ଥିଲେ, ମାତ୍ର ସେ ଅତି ସରଳ ଭାଷା ବ୍ୟବହାର କରୁଥିଲେ, କାରଣ ସରଳ ଭାବେ ସୁଷମାଚାର ପ୍ରଚାର କରିବା ପାଉଲଙ୍କ ପ୍ରଚାରର ଶୈଳୀ ଥିଲା। ପାଉଲ କହନ୍ତି ଯେ ସେ ବକ୍ତୃତାରେ ଅପଟୁଥିଲେ। ମୁଁ ଭାବୁଛି ଯେ ସେ ଏପରି ସରଳ ଭାଷା ପ୍ରୟୋଗ କରିଥିବେ ଯଦ୍ୱାରା କରିନ୍ଥିମାନେ ତାହା ବୁଝିପାରିଥିବେ, ଓ ମୁଁ କହିପାରେ ଯେ ତାହା ବରଂ ଅପଟୁ ବକ୍ତୃତା ହୋଇପାରିଥିବ ବା ସରଳ ଭାଷାଯୁକ୍ତ ବକ୍ତୃତା ହୋଇଥିବ। କିନ୍ତୁ ସେ ଚାହୁଁନା କାହିଁକି, ପାଉଲ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ତାଙ୍କ ଲେଖାରୁ ଆମେ ଜାଣିପାରିବା ଯେ ଏହି ଜଗତରେ ଯେକୌଣସି ବ୍ୟକ୍ତିଠାରୁ ତାହାଙ୍କର ଜ୍ଞାନ ଯଥେଷ୍ଟ ଉଚ୍ଚତର ଥିଲା ବା ଉତ୍କୃଷ୍ଟତର ଥିଲା। ଏଗାର ପର୍ବର ସାତ ପଦରୁ ନଅ ପଦରେ ଲେଖା ଅଛି, ଅବା ତୁମ୍ଭେମାନେ ଯେପରି ଉନ୍ନତ ହୁଅ, ଏଥିନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନା ମୂଲ୍ୟରେ ତୁମମାନଙ୍କ ନିକଟରେ ଈଶ୍ୱରଙ୍କୁ ସୁସମାଚାର ପ୍ରଚାର କଲି, ଏଥିରେ କ'ଣ ପାପ କଲି? ତୁମମାନଙ୍କର ସେବା କରିବା ନିମନ୍ତେ ମୁଁ ଅନ୍ୟାନ୍ୟ ମଣ୍ଡଳୀ ସମୂହରୁ ବେତନ ଗ୍ରହଣ କରି ସେମାନଙ୍କୁ ଲୁଣ୍ଠନ କଲି। କିନ୍ତୁ ମୁଁ ତୁମମାନଙ୍କ ମଧ୍ୟରେ ଥିବା ସମୟରେ ଯେତେବେଳେ ଅଭାବଗ୍ରସ୍ତ ହୋଇଥିଲି, ସେତେବେଳେ ମୁଁ କୌଣସି ଲୋକର ଭାରସ୍ୱରୂପ ହୋଇନଥିଲି, କାରଣ ମାକିଦୋନିଆରୁ ଭାଇମାନେ ଆସି ମୋହର ଅଭାବ ପୂରଣ କରିଥିଲେ। ପୁଣି କୌଣସି ବିଷୟରେ ତୁମମାନଙ୍କର ଭାରସ୍ୱରୂପ ନ ହେବାକୁ ଆପଣା ବିଷୟରେ ଜାଗ୍ରତ ହୋଇଥିଲି, ଆଉ ଜାଗ୍ରତ ହୋଇ ରହିବି। ପାଉଲ କରନ୍ଥିୟମାନଙ୍କୁ ତାହାଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଦୌ ଅନୁମତି ଦିଅନ୍ତି ନାହିଁ କି ଦେବେ ନାହିଁ। ତାହାଙ୍କୁ ସେହି ତମ୍ବୁ ନିର୍ମାଣ କରିବା ନିମନ୍ତେ କଠିନ ପରିଶ୍ରମ କରିବାକୁ ଥିଲା, କିନ୍ତୁ ଅନ୍ୟ କେତେକ ସାଧୁମାନେ ତାହାଙ୍କ ନିମନ୍ତେ ସାହାଯ୍ୟ ପଠାଇଥିଲେ ଯେପରି ସେ କିଛି ସମୟ ସୁଷମାଚାର ପ୍ରଚାର ନିମନ୍ତେ ସମୟ ଦେବା ପାଇଁ ସମର୍ଥ ହୋଇପାରନ୍ତି। ମାତ୍ର କରିନ୍ଥିୟମାନେ ତାହାଙ୍କୁ ସାହାଯ୍ୟ କଲେ ନାହିଁ, କିନ୍ତୁ ତାହାଙ୍କର ଏହି ପ୍ରକାର ପରିସ୍ଥିତି ତାହାଙ୍କ ପ୍ରେରିତ ପଦର ଅଧିକାର ଉପରେ କୌଣସି ଆଞ୍ଚ ଆଣିପାରିନଥିଲା। ମାତ୍ର ସେ ଏହି ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ତାହାଙ୍କ ପ୍ରେରିତ ପଦର ଦାୟିତ୍ୱକୁ ଅତି ବିଶ୍ୱସ୍ତ ଭାବେ ତୁଲାଇଥିଲେ। ବେଳେବେଳେ ମୁଁ ଭାବେ ଯେ ପ୍ରେରିତ ପାଉଲ ଯେତେବେଳେ ସେ ନିଜ ହସ୍ତରେ ତମ୍ବୁ ନିର୍ମାଣ କରୁଥିବେ, ସେତେବେଳେ ସେ କେତେ ପରିଶ୍ରମ କରୁଥିବେ, ତଥାପି ସେ ସେହି ତମ୍ବୁ ନିର୍ମାଣ କରି ନିଜର ଚାହିଦା ବା ନିଜର ଆବଶ୍ୟକତାକୁ ମେଣ୍ଟାଇବା ସଙ୍ଗେ ସଙ୍ଗେ ସୁଷମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ମଧ୍ୟ ସାହାଯ୍ୟ କରୁଥିଲେ। ସିଏ ଅନ୍ୟମାନଙ୍କ ଉପରେ ନିର୍ଭର କରୁନଥିଲେ, ସିଏ ଅନ୍ୟମାନଙ୍କଠାରୁ ଦାନ ସଂଗ୍ରହ କରୁନଥିଲେ। ଆଜି ସୁଷମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ବିଶ୍ୱାସୀ ବିଶ୍ୱାସିନୀମାନଙ୍କଠାରୁ ଦାନ ସଂଗ୍ରହ କରାଯାଏ। କିନ୍ତୁ ଚିନ୍ତା କରନ୍ତୁ, ପ୍ରେରିତ ପାଉଲ ସେ ବିଭିନ୍ନ ସ୍ଥାନକୁ ଯାଇ ସୁଷମାଚାର ପ୍ରଚାର କରୁଥିଲେ। ତାଙ୍କର ଅର୍ଥର ଆବଶ୍ୟକତା ଥିଲା, କିନ୍ତୁ ସେ ସେହି ସମସ୍ତ ଅର୍ଥ ନିଜ ହସ୍ତରେ ପରିଶ୍ରମ କରିକି ରୋଜଗାର କରୁଥିଲେ, ଆଉ ତାହାକୁ ମଧ୍ୟ ପ୍ରଭୁଙ୍କ ପାଇଁ ଦେଉଥିଲେ। ଚିନ୍ତା କରିପାରୁଛନ୍ତି ପାଉଲଙ୍କର ବିଶ୍ୱସ୍ତତା, ପାଉଲଙ୍କର ଧୈର୍ଯ୍ୟ, ପାଉଲଙ୍କର ପରିଶ୍ରମ, ପାଉଲଙ୍କର କ୍ଲେଶ, ତଥାପି ସେ ସୁଷମାଚାର ପ୍ରଚାର କରିବା ପାଇଁ ପଛଘୁଞ୍ଚା ଦେଇନଥିଲେ। ଏଗାର ପର୍ବର ଦଶ ପଦରୁ ବାର ପଦ ମଧ୍ୟରେ ଲେଖା ଅଛି, ମୋଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ ଆଖାୟର ଅଞ୍ଚଳ ସମୂହରେ ମୋହର ଏହି ଦର୍ପ କେହି ଖଣ୍ଡନ କରିବ ନାହିଁ। କାହିଁକି ମୁଁ ତୁମମାନଙ୍କୁ ପ୍ରେମ କରୁନଥିବାରୁ ଈଶ୍ୱର ଜାଣନ୍ତି, କିନ୍ତୁ ଦର୍ପର ବିଷୟରେ ଆମମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ୱେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥିନିମନ୍ତେ ମୁଁ ଯାହା କରୁଅଛି ତାହା କରୁଥିବି। ଦେଖନ୍ତୁ ପାଉଲଙ୍କର କି ପ୍ରକାର ଉତ୍ସର୍ଗୀକୃତ ଜୀବନ। ପାଉଲ କହନ୍ତି ଯେ ସେ ଦର୍ପ କରୁଅଛନ୍ତି କାରଣ ଏହା ସତ୍ୟ, ଓ ସେମାନଙ୍କ ନିମନ୍ତେ ଉଦ୍ୟୋଗୀ ଓ ସେମାନଙ୍କ ନିମନ୍ତେ ଭୟଗ୍ରସ୍ତ। ଅନ୍ୟ ଲୋକମାନେ ଏପରିକି ଆପୋଲ ଜଣେ ସୁବକ୍ତା ହୋଇଥାଇପାରନ୍ତି ଓ ସେ ପାଉଲଙ୍କ ଅପେକ୍ଷା ଅଧିକ ଚିକ୍କଣ କଥା କହିପାରନ୍ତି, ମାତ୍ର ସେ ପାଉଲଙ୍କ ପରି ସୁଷମାଚାର ପ୍ରଚାର କାର୍ଯ୍ୟରେ ପରିଶ୍ରମୀ ନୁହନ୍ତି କି ପାଉଲଙ୍କ ପରି ଅତି ପ୍ରାଞ୍ଜଳ ତଥା ସରଳ ଭାବରେ ସୁଷମାଚାର ପ୍ରଚାର କରି ନପାରନ୍ତି। ତେବେ ସେ ଏଠାରେ ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରି ଏହିପରି କହନ୍ତି ନାହିଁ, ମାତ୍ର ଘଟଣା ହେଉଛି ଯେ ପାଉଲ ଜଣେ ତମ୍ବୁ ନିର୍ମାଣକାରୀ ଥିଲେ। ସେ କରନ୍ଥୀୟମାନଙ୍କଠାରୁ କୌଣସି ପାରିଶ୍ରମିକ ଗ୍ରହଣ କରିନଥିଲେ, ମାତ୍ର ଏହା ତାହାଙ୍କ ପ୍ରେରିତ ପଦ ଉପରେ କୌଣସି ଆଞ୍ଚ ଆଣେ ନାହିଁ କି ବା ପ୍ରେରିତ ପଦରୁ ତାହାଙ୍କୁ ବଞ୍ଚିତ କରେ ନାହିଁ। ଏଗାର ପର୍ବର ତେର ପଦରୁ ଚଉଦ ପଦ ମଧ୍ୟରେ ଲେଖା ଅଛି, କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଷଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି, ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ପ୍ରକୃତରେ ଏହିପରି ଅନେକ ଷଠ ଓ ଭଣ୍ଡ ପ୍ରେରିତମାନେ ଥିଲେ ଯେଉଁମାନେ କି ଖ୍ରୀଷ୍ଟଙ୍କ ପ୍ରେରିତ ବ୍ୟକ୍ତି ନ ହେଲେ ମଧ୍ୟ ନିଜକୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି କହୁଥିଲେ, ମାତ୍ର ସେମାନେ ପ୍ରକୃତରେ ଶୟତାନର ଦାସ ଥିଲେ। ଏଠାରେ ଆମେ ଶୟତାନର ଆଉ ଏକ ରୂପ ଦେଖିବାକୁ ପାରୁଅଛୁ ଯେ ସେ ଦୀପ୍ତିମୟ ଦୂତର ବେଶ ଧାରଣ କରେ, ଯଦ୍ୱାରା ତାହାକୁ ଚିହ୍ନିବା ବଡ଼ କଷ୍ଟକର ହୁଏ। ତେଣୁକରି ପାଉଲ କରନ୍ଥିମାନଙ୍କୁ ଏହିପରି ଭଣ୍ଡ ପ୍ରେରିତମାନଙ୍କ ବିଷୟରେ ସାବଧାନ କରାଇ ଦିଅନ୍ତି, ଯେପରି ସେମାନେ ସେମାନଙ୍କର ଭଣ୍ଡାମୀ ତଥା ଷଠତାର ଶିକାର ନ ହୁଅନ୍ତି। ପ୍ରିୟ ବନ୍ଧୁ, ଆଜି କ'ଣ ସେହି ପ୍ରକାର ଘଟୁନାହିଁ? ଆଜି ମଧ୍ୟ ସେହିପରି ଘଟୁଅଛି। ଆଜି ଅନେକ ପ୍ରଭୁଙ୍କର ସେବକ ଭାବରେ ବାହାରିଛନ୍ତି ଯେଉଁମାନେ କି କେବଳ ନିଜର ପେଟ ପାଇଁ ସେମାନେ କାର୍ଯ୍ୟ କରନ୍ତି, ମାତ୍ର ଆତ୍ମାଲାଭ ପାଇଁ ନୁହେଁ ବା ମେଷମାନଙ୍କର ସୁରକ୍ଷା ପାଇଁ ନୁହେଁ। ଆଜି ଅନେକ ପାଳକମାନେ ବାହାରିଛନ୍ତି ଯେଉଁମାନେ କି କେବଳ ନିଜକୁ ପାଳନ କରନ୍ତି, ମାତ୍ର ପ୍ରଭୁଙ୍କର ଲୋକମାନଙ୍କୁ ପାଳନ କରିପାରନ୍ତି ନାହିଁ। ସେମାନେ ପ୍ରଭୁଙ୍କର ବାକ୍ୟରେ ମଧ୍ୟ ସେତେଦୂର ସୁଦକ୍ଷ ନୁହନ୍ତି ତାହାକୁ ନିର୍ଭୁଲ ଭାବେ ପ୍ରଚାର କରିବା ପାଇଁ। ପ୍ରଭୁଙ୍କ ବାକ୍ୟର ବିକୃତ ଅର୍ଥ କରି ଲୋକମାନଙ୍କୁ ଭୁଲ ଶିକ୍ଷା ମଧ୍ୟ ଦିଅନ୍ତି। ତେଣୁକରି ଏଥିନିମନ୍ତେ ଆମମାନେ ପ୍ରତ୍ୟେକ ସଚେତନ ହେବା ଉଚିତ। ଏହାପରେ ଏଗାର ପର୍ବର ପନ୍ଦର ପଦରେ ଏହିପରି ଲେଖା ଅଛି, ଅତେବ ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ। ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ। ଏଠାରେ ଏକ ଭୟ କରିବାର ବିଷୟ ହେଉଛି ଯେ ଶୈତାନର ମଧ୍ୟ ସେବକମାନେ ଅଛନ୍ତି। ଶୈତାନ ନିଜେ ଯେପରି ଦୀପ୍ତିମୟ ଦୂତର ବେଶ ଧାରଣ କରେ, ସେହିପରି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କର ବେଶ ଧାରଣ କରନ୍ତି। ସେମାନେ ଅତି ଆକର୍ଷଣୀୟ ବେଶ ଧାରଣ କରନ୍ତି। ମାତ୍ର ପାଉଲ କହନ୍ତି, ତାହା ମଧ୍ୟ ବଡ଼ ବିଷୟ ନୁହେଁ। ମାତ୍ର ବଡ଼ ବିଷୟ ହେଉଛି ଯେ ସେମାନେ ସେମାନଙ୍କ କର୍ମର ସମୁଚିତ ଫଳ ଭୋଗ କରିବେ, ଆଉ ତାହା ଅତି ଭୟଙ୍କର। ପ୍ରିୟ ବନ୍ଧୁ, ବର୍ତ୍ତମାନ ଏ ପ୍ରକାର ସମୟ ଆସୁଅଛି ଯେ ଅନେକ ଭଣ୍ଡ ଖ୍ରୀଷ୍ଟମାନେ ବାହାରିବେ, ଯେଉଁମାନେ କି ଖ୍ରୀଷ୍ଟଙ୍କର ବେଶ ଧାରଣ କରି ଖ୍ରୀଷ୍ଟଙ୍କ ନାମ ନେଇ ସେମାନେ ବିଭିନ୍ନ ପ୍ରକାର ଭ୍ରାନ୍ତ ଶିକ୍ଷା ପ୍ରଚଳିତ କରାଇବେ। ସେମାନେ ପାଉଲଙ୍କର ସୁଷମାଚାରର ବିପରୀତ ଶିକ୍ଷାମାନ ପ୍ରଦାନ କରିବେ। ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ମୃତ୍ୟୁ ଓ ପୁନରୁତ୍ଥାନର ବିପରୀତ ଶିକ୍ଷାମାନ ଦେବେ, ଯେହେତୁ ସେମାନେ ପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ସେମାନେ ଏ ପ୍ରକାର ଭାବେ ଶିକ୍ଷା ଦେବେ ଆଉ ଏ ପ୍ରକାର ବେଶ ଧାରଣ କରିବେ ଯଦ୍ୱାରା କି ବିଶ୍ୱାସୀମାନେ ତାହା ସହଜରେ ଜାଣିପାରିବେ ନାହିଁ, ସେମାନଙ୍କୁ ଚିହ୍ନିପାରିବେ ନାହିଁ, ଆଉ ସେମାନଙ୍କର ଚାତୁରାଇରେ ପଡ଼ିଯିବେ, ଯଦ୍ୱାରା କି ସେମାନେ ପ୍ରଭୁଙ୍କଠାରୁ ଦୂରକୁ ଚାଲିଯିବେ। ତେଣୁ ପ୍ରିୟ ବନ୍ଧୁ, ସମୟ ଆସୁଅଛି ଆମମାନେ ପ୍ରଭୁଙ୍କ ବାକ୍ୟରେ ଯଦି ଆମମାନେ ସଚେତନ ନ ହେବା, ପ୍ରଭୁଙ୍କ ବାକ୍ୟକୁ ଭଲ ଭାବରେ ଆମମାନେ ଶିକ୍ଷା ନ କରିବା, ଏବଂ ପ୍ରଭୁଙ୍କର ଲୋକମାନଙ୍କୁ ଆମେ ଯଦି ଭଲ ଭାବରେ ନ ଜାଣିବା, ତାହେଲେ ଆମେ ନିଶ୍ଚିତ ଭାବରେ ଭ୍ରାନ୍ତ ଶିକ୍ଷାରେ ପଡ଼ିବା, ଆଉ ଯଦ୍ୱାରା ଆମମାନଙ୍କର ଆତ୍ମିକ ଜୀବନରେ ଆମମାନେ ପତିତ ହେବା। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ସଚେତନତାର ଜୀବନ ଦାନ କରନ୍ତୁ।
প্রিয় শ্রোতা, আপনার ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহার প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ পাই এইখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।